ਆਕਾਸ਼ਬਾਣੀ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀଠାରେ ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର 2025 ପ୍ରଦାନ କଲେ ରାଷ୍ଟ୍ରପତି। ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ଏସ୍ଆଇଆର୍ ଅଧୀନରେ ଛତିଶଗଡ଼ ଏବଂ କେରଳରେ ଚିଠା ଭୋଟର ତାଲିକା ପ୍ରକାଶ। ଭିଭିଜି ରାମଜୀ ଆଇନ କୃଷକ ଓ ଶ୍ରମିକଙ୍କ କଲ୍ୟାଣ ପାଇଁ ଏକ ଐତିହାସିକ ପଦକ୍ଷେପ କହିଲେ କେନ୍ଦ୍ର କୃଷିମନ୍ତ୍ରୀ। ମାଲକାନଗିରି ଜିଲ୍ଲାରେ 22 ଜଣ ମାଓବାଦୀଙ୍କର ଆତ୍ମସମର୍ପଣ ଏବଂ ବିଶାଖାପାଟଣା ମହିଳା ଟି20 କ୍ରିକେଟ୍ ପ୍ରତିଯୋଗିତାରେ ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି। ବିସ୍ତୃତ ସମ୍ବାଦ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର 2025 ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନରେ ଆଜି ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ମୁର୍ମୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିଥିବା ବ୍ୟକ୍ତିବିଶେଷଙ୍କୁ ଏହି ପୁରସ୍କାର ପାଇଁ ମନୋନୀତ କରାଯାଇଥିଲା। ବିଜ୍ଞାନ ରତ୍ନ, ବିଜ୍ଞାନ ସ୍ତ୍ରୀ, ବିଜ୍ଞାନ ଯୁବଶାନ୍ତି ସ୍ୱରୂପ ଭଟ୍ଟନାକର ଏବଂ ବିଜ୍ଞାନ ଟିମ୍ ଆଦି 4ଟି ବର୍ଗରେ ଏହି ପୁରସ୍କାର ପ୍ରଦାନ କରାଯାଇଛି। ପଦ୍ମବିଭୂଷଣ ପ୍ରଫେସର ଜୟନ୍ତ ବିଷ୍ଣୁ ନଲ୍ଲିକରଙ୍କୁ ମରଣୋତ୍ତର ଭାବେ ବିଜ୍ଞାନ ରତ୍ନ ପୁରସ୍କାର ପ୍ରଦାନ କରାଯାଇଛି। 8 ଜଣ ବୈଜ୍ଞାନିକଙ୍କୁ ବିଜ୍ଞାନ ସ୍ତ୍ରୀ, 14 ଜଣ ଯୁବ ବୈଜ୍ଞାନିକଙ୍କୁ ବିଜ୍ଞାନ ଯୁବଶାନ୍ତି ସ୍ୱରୂପ ଭଟ୍ଟନାକର ଏବଂ ଆରୋମା ମିଶନ ସିଏସ୍ଆଇଆର୍ ଦଳକୁ ବିଜ୍ଞାନ ଟିମ୍ ପୁରସ୍କାରରେ ସମ୍ମାନିତ କରାଯାଇଛି। ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ଏସ୍ଆଇଆର୍ ଅଧୀନରେ ଛତିଶଗଡ଼ରେ ଚିଠା ଭୋଟର ତାଲିକା ପ୍ରକାଶ ପାଇଛି। ଆକାଶବାଣୀ ସମ୍ବାଦ ବିଭାଗ ସହ ଆଲୋଚନା କାଳରେ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ଯଶବନ୍ତ କୁମାର କହିଛନ୍ତି, ଏହି ସଂଶୋଧନ ପ୍ରକ୍ରିୟା ଅଧୀନରେ ଛତିଶଗଡ଼ରେ 1,84,95,920 ଜଣ ଭୋଟରଙ୍କଠାରୁ ଗଣନା ଫର୍ମ ସଂଗ୍ରହ କରାଯାଇଛି। 6,42,234 ଭୋଟରଙ୍କର ମୃତ୍ୟୁ ହୋଇଥିବା ସେ କହିଛନ୍ତି। 19,13,540 ଜଣ ଭୋଟର ସ୍ଥାନାନ୍ତରିତ କିମ୍ବା ଅନୁପସ୍ଥିତ ରହିଛନ୍ତି। 1,79,043 ଜଣ ଭୋଟରଙ୍କ ନାମ ଏକାଧିକ ସ୍ଥାନରେ ପଞ୍ଜିକୃତ ହୋଇଥିବାର ଜଣାପଡ଼ିଛି। ପୂର୍ବ ଭୋଟର ତାଲିକାରେ ଛତିଶଗଡ଼ର ମୋଟ 2,12,30,737 ଭୋଟର ରହିଥିଲେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ କୁମାର କହିଛନ୍ତି। ଏହି ଚିଠା ଭୋଟର ତାଲିକା ସହିତ ଜଡ଼ିତ ଦାବି ଏବଂ ଆପତ୍ତି ଉପରେ ଆଜିଠାରୁ ଆସନ୍ତା ମାସ 22 ତାରିଖ ପର୍ଯ୍ୟନ୍ତ ଅଭିଯୋଗପତ୍ର ଗ୍ରହଣ କରାଯିବ। ଜାନୁଆରୀ 14 ତାରିଖ ପର୍ଯ୍ୟନ୍ତ ଶୁଣାଣି ଏବଂ ଯାଞ୍ଚ କରାଯିବ। ଫେବୃୟାରୀ 21 ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ସେ କହିଛନ୍ତି। କେରଳରେ ମଧ୍ୟ ଆଜି ଏହି ଅଭିଯାନ ଅଧୀନରେ ଚିଠା ଭୋଟର ତାଲିକା ପ୍ରକାଶ ପାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ନ୍ୟୁଜିଲାଣ୍ଡ ମୁକ୍ତ ବାଣିଜ୍ୟ ଚୁକ୍ତିନାମାକୁ ଐତିହାସିକ ମାଇଲଖୁଣ୍ଟ ଭାବେ ପ୍ରଶଂସା କରିଛନ୍ତି। ଏହି ମୁକ୍ତ ବାଣିଜ୍ୟ ଚୁକ୍ତିନାମା ମହିଳା ନେତୃତ୍ୱାଧୀନ ଦଳ ଦ୍ୱାରା କାର୍ଯ୍ୟକାରୀ କରାଯାଇଛି ବୋଲି ସେ କହିଛନ୍ତି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲଙ୍କ ଏକ ଲେଖା ଉପରେ ପ୍ରତିକ୍ରିୟା ପ୍ରକାଶ କରି ଶ୍ରୀ ମୋଦି କହିଛନ୍ତି, ଏହି ଚୁକ୍ତିନାମା ଦେଶର ଅର୍ଥନୀତିକୁ ଅଧିକ ମଜବୁତ କରିବା ସହିତ ଲୋକଙ୍କ ଜୀବନଯାପନରେ ଉନ୍ନତି ଆଣିପାରିବ। ଶ୍ରୀ ଗୋଏଲ ତାଙ୍କ ଲେଖାରେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଦେଶର ବାଣିଜ୍ୟ କୂଟନୈତିକ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବର୍ଣ୍ଣନା କରିଛନ୍ତି। କ୍ଷୁଦ୍ର ବ୍ୟବସାୟୀ, କୃଷିଜୀବୀ, ଯୁବବର୍ଗ ଏବଂ ମହିଳା ଏହାଦ୍ୱାରା ଅଧିକ ସୁଫଳ ପାଇବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ବିଶ୍ୱ ବଜାରରେ ଭାରତୀୟ ସାମଗ୍ରୀ ପ୍ରବେଶ ପାଇଁ ନୂତନ ପଥ ଉନ୍କକ୍ତ ହୋଇଥିବା ବେଳେ ନିଯୁକ୍ତି କ୍ଷେତ୍ର ଅଧିକ ସଶକ୍ତ ହୋଇପାରିବ। ଶ୍ରୀ ଗୋଏଲ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତ ନ୍ୟୁଜିଲାଣ୍ଡ ବାଣିଜ୍ୟ ଚୁକ୍ତିନାମାକୁ ମିଶାଇ 7ଟି ଏଭଳି ଚୁକ୍ତିନାମା ସ୍ୱାକ୍ଷରିତ ହୋଇସାରିଛି। ଭାରତର ବିଶ୍ୱ ବାଣିଜ୍ୟ ସହଭାଗିତାକୁ ଏହା ଅଧିକ ବ୍ୟାପକ କରିଛି ବୋଲି ସେ କହିଛନ୍ତି। ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଚୂଡ଼ାନ୍ତ ହେବା ପରେ ଭାରତରୁ ନ୍ୟୁଜିଲାଣ୍ଡକୁ ରପ୍ତାନୀ ହେବାକୁ ଥିବା ସମସ୍ତ ଦ୍ରବ୍ୟ ଶୁଳ୍କ ମୁକ୍ତ ହେବ। ଆନ୍ଧ୍ରପ୍ରଦେଶର ବିଶାଖାପାଟଣାଠାରେ ଆଜିଠାରୁ 2ଦିନିଆ ପେଶା ମହୋତ୍ସବ ଆରମ୍ଭ ହୋଇଛି। ରାମକୃଷ୍ଣ ବେଳାଭୂମିରେ ପେଶା ଦୌଡ଼ ସହିତ ପଞ୍ଚାୟତ ଅନୁସୂଚିତ ଅଞ୍ଚଳକୁ ସମ୍ପ୍ରସାରଣ ଆଇନ 1996 ପେଶାର ବର୍ଷପୂର୍ତ୍ତି ପାଳନ ହୋଇଛି। ପେଶା ଦୌଡ଼ରେ ସମାଜର ବିଭିନ୍ନ ବର୍ଗର ଲୋକ ଉତ୍ସାହର ସହ ଅଂଶଗ୍ରହଣ କରିଛନ୍ତି। ଅର୍ଜୁନ ପୁରସ୍କାର ପ୍ରାପ୍ତ ଭାରତର ପ୍ରମୁଖ ତୀରଚାଳନା ଖେଳାଳି ଜ୍ୟୋତି ସୁରେଖା ଭେନମ୍ ପତାକା ଦେଖାଇ ଏହି ଦୌଡ଼ର ଶୁଭାରମ୍ଭ କରିଥିଲେ। ପଞ୍ଚାୟତରାଜ ମନ୍ତ୍ରଣାଳୟ ଏବଂ ରାଜ୍ୟସ୍ତରୀୟ ବରିଷ୍ଠ ପଦାଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଅନୁସୂଚିତ ଅଞ୍ଚଳରେ ଆଦିବାସୀ ସମ୍ପ୍ରଦାୟଙ୍କ ଅଧିକାର ତଥା ସାଂସ୍କୃତିକ ପରିଚୟକୁ ସ୍ୱୀକୃତି ଦେବା ଲକ୍ଷ୍ୟରେ ପେଶା ଆଇନ ପ୍ରଚଳନ କରାଯାଇଛି। ବିକଶିତ ଭାରତ ନିଶ୍ଚିତ ଗ୍ରାମୀଣ ରୋଜଗାର ଓ ଆଜୀବିକା ମିଶନ ଭିବିଜି ରାମଜୀ ଆଇନ କୃଷକ ଏବଂ ଶ୍ରମିକଙ୍କ କଲ୍ୟାଣ ପାଇଁ ଏକ ଐତିହାସିକ ପଦକ୍ଷେପ ବୋଲି କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି। ଜାତୀୟ କୃଷକ ଦିବସ ପାଳନ ଅବସରରେ ଆଜି ଦେଶବ୍ୟାପୀ କୃଷକଙ୍କ ସହ ଆଭାସୀ ମାଧ୍ୟମରେ ଆଲୋଚନା ସମୟରେ ଶ୍ରୀ ଚୌହାନ କହିଛନ୍ତି, ଏହି ନୂତନ ଆଇନ ପୂର୍ବରୁ କାର୍ଯ୍ୟକାରୀ ହୋଇଥିବା ମନରେଗା ଆଇନକୁ ଅଧିକ ମଜବୁତ କରିଛି। କୃଷି ଋତୁରେ ଶ୍ରମିକଙ୍କ ଉପଲବ୍ଧତାକୁ ଏହି ଆଇନ ଅଧିକ ସୁନିଶ୍ଚିତ କରିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। ମନରେଗା ଯୋଜନା ଅଧୀନରେ ପୂର୍ବରୁ ରହିଥିବା 100 ଦିନର ନିଶ୍ଚିତ ଶ୍ରମ ଦିବସକୁ ଏହି ଆଇନ ବଳରେ 125 ଦିନକୁ ବୃଦ୍ଧି କରାଯାଇଛି ବୋଲି ସେ କହିଛନ୍ତି।
ମଜଦୁର ଭାଇଓ 100 ଦିନ କି ନାହିଁ ଆଉ 125 ଦିନ କାମ କି ଗାରେଣ୍ଟି ହେ କାନୁନୀ ଗାରେଣ୍ଟି ଓ କାମ ନାହିଁ ତ ବେରୋଜଗାରୀ ଭତ୍ତେ କେ ପ୍ରାବଧାନ କୋ ଓର ସଶକ୍ତ ବନାୟା ଗୟା ହେ। मजदूरी अगर देर से मिली तो अतिरिक्त राशि देने का प्रावधान है।
वैदेशिक व्यापार मंत्री डॉ एस जयशंकर आज श्रीलंका प्रतिपक्ष विजिता हेराथ एवं स्वास्थ्य मंत्री नलिंदा जे एवं श्रम उप अर्थमंत्री अनिल जयंथंक सह मध्य आलोचना करिछंति। सामाजिक गणमाध्यम पोस्टरे डॉ जयशंकर कहिछंति, बात्या द्वितभा परवर्ती श्रीलंका रे पुनरुद्धार एवं पुनः निर्माण कार्य रे भारत संपूर्ण सहयोग प्रदान करुछि। ଆଲୋଚନା କାଳରେ ଶ୍ରୀଲଙ୍କା ଉପସ୍ଥାପନ କରିଥିବା ପୁନଃ ନିର୍ମାଣ ପ୍ୟାକେଜ୍ର କାର୍ଯ୍ୟାନ୍ୱୟନ ଏବଂ ଅଧିକ ରିଲିଫ୍ ପଦକ୍ଷେପ ବିଷୟରେ ଉଭୟ ପକ୍ଷଙ୍କ ମଧ୍ୟରେ ମତ ବିନିମୟ ହୋଇଛି। ପରେ ଡକ୍ଟର ଜୟଶଙ୍କର ଶ୍ରୀଲଙ୍କାରେ ଅବସ୍ଥାପିତ ଭାରତୀୟ ବ୍ୟବସାୟିକ ସମ୍ପ୍ରଦାୟର ସଦସ୍ୟଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି। ବାତ୍ୟା ଦିତୱା ପ୍ରଭାବିତ ଶ୍ରୀଲଙ୍କାର ବିଭିନ୍ନ ଅଞ୍ଚଳରେ ଭାରତର ସହଯୋଗକୁ ସେମାନେ ଉଚ୍ଚ ପ୍ରଶଂସା କରିଛନ୍ତି। ଶ୍ରୀଲଙ୍କାର ବିରୋଧୀ ଦଳ ନେତା ସାଜିତ ପ୍ରେମାଦାସଙ୍କ ସହ ମଧ୍ୟ ଡକ୍ଟର ଜୟଶଙ୍କର ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା କରିଛନ୍ତି। ମାଓବାଦୀ ଦମନ ଅଭିଯାନରେ ଆଜି ଓଡ଼ିଶା ପୁଲିସ୍କୁ ଏକ ବଡ଼ଧରଣର ସଫଳତା ମିଳିଛି। ମାଲକାନଗିରି ଜିଲ୍ଲା ପୁଲିସ୍ କାର୍ଯ୍ୟାଳୟ ପରିସରରେ ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଉପସ୍ଥିତିରେ 22 ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସମାଜରେ ସମ୍ମାନଜନକ ଭାବେ ଜୀବନଯାପନ କରିବା ପାଇଁ ସରକାରଙ୍କ ପକ୍ଷରୁ ସେମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ। ରାଜ୍ୟ ସରକାରଙ୍କର ଆତ୍ମସମର୍ପଣ ଓ ପୁନର୍ବାସ ନୀତି ଉପରେ ଆସ୍ଥା ରଖି ମାଓବାଦୀମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ନିଷ୍ପତ୍ତି ନେଇଛନ୍ତି ବୋଲି ଡିଜିପି ଶ୍ରୀ ଖୁରାନିଆ କହିଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ଜଣେ ଡିଭିଜନାଲ କମିଟି ସଦସ୍ୟ, 6 ଜଣ ଏରିଆ କମିଟି ସଦସ୍ୟଙ୍କ ସମେତ 15 ଜଣ ପାର୍ଟି ସଦସ୍ୟ ସାମିଲ ଅଛନ୍ତି। ଏହା ବ୍ୟତୀତ ସେମାନଙ୍କ ମଧ୍ୟରେ 10 ଜଣ ମହିଳା କ୍ୟାଡର ମାଓବାଦୀ ରହିଛନ୍ତି। ପୁନର୍ବାସ ଓ ଥଇଥାନ ନୀତି ଅନୁଯାୟୀ ସମସ୍ତ ଆତ୍ମସମର୍ପଣକାରୀଙ୍କୁ 1,84,25,000 ଟଙ୍କା ପ୍ରଦାନ କରାଯିବ। ଏଥିସହ ରାଜ୍ୟ ସରକାରଙ୍କ ଅନ୍ତୋଦ୍ୟ ଯୋଜନାରେ ବାସଗୃହ ବିବାହ ପ୍ରୋତ୍ସାହନ ରାଶି, 36 ମାସ ପର୍ଯ୍ୟନ୍ତ 10,000 ଟଙ୍କା ଲେଖାଏଁ ବୃତ୍ତି ସହାୟତା, ରାସନ ଓ ସ୍ୱାସ୍ଥ୍ୟକାର୍ଡ ମଧ୍ୟ ପ୍ରଦାନ କରାଯିବ। ଚଳିତ ମୂଲ୍ୟାୟନ ବର୍ଷ ପାଇଁ ଆୟକର ବିଭାଗ ପକ୍ଷରୁ ଅଣହସ୍ତକ୍ଷେପ ବ୍ୟବହାରଯୁକ୍ତ ତଥ୍ୟ ପରାମର୍ଶ ନଜ୍ ଅଭିଯାନ ଆରମ୍ଭ ହୋଇଛି। କରଦାତାଙ୍କୁ ସ୍ୱେଚ୍ଛାକୃତ ଭାବେ ନିଜ ଉପସ୍ଥାପିତ ତଥ୍ୟକୁ ପୁନଃ ସମୀକ୍ଷା କରିବା ସହ ରିହାତି ଦାବିକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟରେ ଏହି ଅଭିଯାନ ଆରମ୍ଭ ହୋଇଥିବା ଆୟକର ବିଭାଗ କହିଛି। ଚଳିତ ମାସ 31 ତାରିଖ ସୁଦ୍ଧା ସଂଶୋଧିତ ଆଇଟିଆର୍ ଦାଖଲ କରିବାକୁ କୁହାଯାଇଛି। ଏଥିପାଇଁ ଚିହ୍ନଟ କରଦାତାଙ୍କୁ ଏସ୍ଏମ୍ଏସ୍ ଏବଂ ଇମେଲ୍ ମାଧ୍ୟମରେ ଅନୁରୋଧ କରାଯାଉଛି। ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି, ଏହି ଅଭିଯାନ ସ୍ୱଚ୍ଛ ଏବଂ ବିଶ୍ୱାସ ଆଧାରିତ ପଦ୍ଧତିକୁ ପ୍ରତିଫଳିତ କରୁଛି। କରଦାତାଙ୍କୁ ସ୍ୱେଚ୍ଛାକୃତ ସଂଶୋଧନ ପାଇଁ ଏହା ପ୍ରୋତ୍ସାହନ ପ୍ରଦାନ କରୁଛି। ଭାରତ ମର୍ଯ୍ୟାଦାପୂର୍ଣ୍ଣ ଆନ୍ତର୍ଜାତିକ ବେସାମରିକ ବିମାନ ଚଳାଚଳ ସଂଗଠନ ଆଇସିଏଓ ପରିଷଦକୁ ପୁନଃ ନିର୍ବାଚିତ ହୋଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ବିମାନ ଚଳାଚଳ କ୍ଷେତ୍ରରେ ବିଶ୍ୱରେ ଗୁରୁତ୍ୱପୂର୍ଣ୍ଣ ସ୍ୱୀକୃତି ହାସଲ କରିଛି। ବିଶାଖାପାଟଣା ମହିଳା ଟି20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଟସ୍ ଜିତି ଭାରତ ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଇଛି। ଭାରତ ଶ୍ରୀଲଙ୍କା ଚଳିତ ପାଞ୍ଚଟିକିଆ ମହିଳା ଟି20 ସିରିଜ୍ର ଏହା ହେଉଛି ଦ୍ୱିତୀୟ ମ୍ୟାଚ୍। ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଶ୍ରୀଲଙ୍କା 3 ଓଭରରେ ଗୋଟିଏ ୱିକେଟ୍ ବିନିମୟରେ 22 ରନ୍ ସଂଗ୍ରହ କରିଥିଲା। ପ୍ରଥମ ମ୍ୟାଚ୍କୁ ଜିତି ଭାରତ ସିରିଜ୍ରେ 1-0 ଆଗୁଆ ରହିଛି। ଅନ୍ୟ 3 ମ୍ୟାଚ୍ ଥିରୁବନନ୍ତପୁରମ୍ଠାରେ ଖେଳାଯିବ। ନୂଆଦିଲ୍ଲୀଠାରେ ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର 2025 ପ୍ରଦାନ କଲେ ରାଷ୍ଟ୍ରପତି। ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ଏସ୍ଆଇଆର୍ ଅଧୀନରେ ଛତିଶଗଡ଼ ଏବଂ କେରଳରେ ଚିଠା ଭୋଟର ତାଲିକା ପ୍ରକାଶ। ଭିବିଜି ରାମଜୀ ଆଇନ କୃଷକ ଓ ଶ୍ରମିକଙ୍କ କଲ୍ୟାଣ ପାଇଁ ଏକ ଐତିହାସିକ ପଦକ୍ଷେପ କହିଲେ କେନ୍ଦ୍ର କୃଷିମନ୍ତ୍ରୀ। ମାଲକାନଗିରି ଜିଲ୍ଲାରେ 22 ଜଣ ମାଓବାଦୀଙ୍କ ଆତ୍ମସମର୍ପଣ ଏବଂ ବିଶାଖାପାଟଣା ମହିଳା ଟି20 କ୍ରିକେଟ୍ ପ୍ରତିଯୋଗିତାରେ ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି। ସମ୍ବାଦ ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।